ଘର କାମ ଏତିକି ଥାଉ ଯାଉଛି ମୁଁ ଆଜି ପୁରୀ ଲାଗିଲା।